ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଅଶାନ୍ତ ପୃଥିବୀ ବକ୍ଷରେ ତମ ସାର ଘେରରେ, ଅଶାନ୍ତ ପୃଥିବୀ ବକ୍ଷରେ ତମ ସାର ଘେରରେ, ହାରି ଯାଏ ରେ ମାନବ ଜୀବନର ସଂଗ୍ରାମ, ଜ୍ଞାତ ଆଶିଷ ଧାରା ଢାଳ ସବୁରି ପରେ, ପ୍ରତିଜ୍ଞାତ ଆଶିଷ ଧାରା ଢାଳ ସବୁରି ପରେ, ଅଭିଷେକ ରସେ ଅଗ୍ନି ଜଳା ପ୍ରତି ପ୍ରାଣ, ଝରା
ସରି ଯାଉ ଜାଗରଣ ପ୍ରତି ମନ ଆତ୍ମାରେ ଛରା ଆଶିଷ ଆମ ମନ ମନ୍ଦିରେ ଛରି ଯାଉ ଜାଗରଣ ପ୍ରତି ମନ ଆତ୍ମାରେ ଛରା ଆଶିଷ।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। आम ठिकना एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଈଶ୍ୱରଙ୍କ ଆଗାପେ ପ୍ରେମ ମନୁଷ୍ୟମାନଙ୍କ ନିମନ୍ତେ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ସେହି ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ଅନ୍ତର୍ଯ୍ୟମୀ ପରମ ପିତା, ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ କରନ୍ତୁ। ଶତ୍ରୁ ସୈତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, ଈଶ୍ୱରଙ୍କ ଆଗାପେ ପ୍ରେମ ମନୁଷ୍ୟମାନଙ୍କ ନିମନ୍ତେ। ଯେପରି ରୋମିଓ 8:35 କହେ, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମକୁ ବିଚ୍ଛିନ୍ନ କରିବ। ପ୍ରିୟସତା, ନୂତନ ନିୟମରେ ଲେଖକମାନେ ଐଶ୍ୱରିକ ପ୍ରେମ ଓ ମନୁଷ୍ୟର ପ୍ରେମକୁ ବର୍ଣ୍ଣନା କରିବା ପାଇଁ 4 ଗ୍ରୀକ୍ ଶବ୍ଦ ବ୍ୟବହାର କରିଛନ୍ତି, ଯଥା ଷ୍ଟୋକେରେଜ୍, ପାରିବାରିକ ପ୍ରେମ ବା ସମ୍ପର୍କୀୟ ଲୋକ ପ୍ରତି ପ୍ରେମ, ପ୍ଲସ୍ ଭାତୃତ୍ୱ ପ୍ରେମ ବା ଦୁଇ ବନ୍ଧୁ ମଧ୍ୟରେ ପ୍ରେମ, ଏରୋସ୍, ଏହାର ସାଧାରଣ ଅର୍ଥ ହେଲା ଦୁଇ ବିପରୀତ ଲିଙ୍ଗ ମଧ୍ୟରେ ପ୍ରେମ, ଆଉ ଚତୁର୍ଥ ହେଉଛି ଆଗାପେ ପ୍ରେମ। ଏରୋସ୍ ଏହାର ସାଧାରଣ ଅର୍ଥ ହେଲା ଦୁଇ ପରିମିତ ଲିଙ୍ଗ ମଧ୍ୟରେ ପ୍ରେମ। ଏହି ଶବ୍ଦଟି ଇଂରାଜୀରେ ଇରୋଟିକ୍ ଗ୍ରୀକ୍ରୁ ଉଦ୍ଧତ ହୋଇଅଛି। ଦାର୍ଶନିକ ପ୍ଲାଟୋ ଏହାକୁ ଏକ ମହାନ ଆଧ୍ୟାତ୍ମିକ ଅର୍ଥ ଦେଇଛନ୍ତି। ଏହାକୁ ସ୍ୱର୍ଗୀୟ ଇରୋସ୍ ବୋଲି କହିଲେ, ଯାହାକି ଶାରୀରିକ ଓ ପାର୍ଥବ୍ୟ ପ୍ରେମ ଠାରୁ ପୃଥକ ଅଟେ। ଯେଣୁ ଗ୍ରୀମାନଙ୍କ ପାଇଁ ଏରୋସ୍ ହେଉଛି ମନୁଷ୍ୟର ଶ୍ରେଷ୍ଠ ପ୍ରେମ, ଯାହା ପ୍ଲୁଟୋ ଦ୍ୱାରା ସଂଖ୍ୟା କରାଯାଇଥିଲା। ଆମେମାନେ ବର୍ତ୍ତମାନ ସୁଦ୍ଧା ପ୍ଲାଟନିକ୍ ପ୍ରେମ ବୋଲି କହୁ। ଆଗାପେ ପ୍ରେମ, ଏହା ଅତି ଶ୍ରେଷ୍ଠ ଓ ଅମିଶ୍ରିତ ପ୍ରେମ, ଯେଉଁଠାରେ ସ୍ୱାର୍ଥପରତା ସ୍ଥାନ ନାହିଁ। ନାମକରଣରେ ଏହା ଗ୍ରୀକ୍ର ଏକ ଅସ୍ପଷ୍ଟ ଓ ଅସାଧାରଣ ଶବ୍ଦ, ବୋଧହୁଏ ସେହି ପ୍ରକାର ପ୍ରେମ ହେଉଛି ଅସାଧାରଣ। ନୂତନ ନିୟମର ଲେଖକମାନେ ଏହି 4 ଶବ୍ଦ ବ୍ୟବହାର କରି ଈଶ୍ୱରଙ୍କ ପ୍ରେମ ଓ ମନୁଷ୍ୟର ପ୍ରେମ ମଧ୍ୟରେ ପାର୍ଥକ୍ୟ କିମ୍ବା ବିଭିନ୍ନ ପ୍ରକାର ମନୁଷ୍ୟର ପ୍ରେମିକ ଦର୍ଶାଇଛନ୍ତି। ସାଧାରଣତଃ ଫିଲିପ୍ସ ଗ୍ରୀକ୍ ଶବ୍ଦ ମନୁଷ୍ୟର ପ୍ରେମକୁ ଦର୍ଶାଇବା ପାଇଁ ନିୟମରେ ବ୍ୟବହୃତ ହୋଇଛି, ଯାହା ଏରୋସ୍ ଶବ୍ଦ ନୂତନ ନିୟମରେ ବ୍ୟବହାର ହୋଇନାହିଁ, ଏବଂ ସମସ୍ତ ନୂତନ ନିୟମର ଲେଖକମାନେ ଆଗାପେ ଶବ୍ଦ ବ୍ୟବହାର କରି ଈଶ୍ୱରଙ୍କ ପ୍ରେମକୁ ସଂଖ୍ୟା ଦେଇଛନ୍ତି। କାରଣ ପୃଥିବୀ ଅପେକ୍ଷା ଆକାଶ ମଣ୍ଡଳ ଯେମନ୍ତ ଉଚ୍ଚ, ତେମନ୍ତ ଆମ୍ଭର ମାର୍ଗ ସକଳ ତୁମାନଙ୍କ ମାର୍ଗ ଅପେକ୍ଷା, ଓ ଆମ୍ଭର ସଂକଳ୍ପ ସକଳ ତୁମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। ଏହିପରି ଯିଶାୟ ଭବିଷ୍ୟତ ବକ୍ତା ଯିଶାୟ 55:19 ବର୍ଣ୍ଣନା କରି ଲେଖୁଅଛନ୍ତି, ପ୍ରିୟ ଶ୍ରୋତା, ବୈଜ୍ଞାନିକମାନେ ଲକ୍ଷ ଲକ୍ଷ ଓ କୋଟି କୋଟି ଡଲାର ଆକାଶ ମଣ୍ଡଳକୁ ବୁଝିବା ପାଇଁ ବୃଥାରେ ଖର୍ଚ୍ଚ କରନ୍ତି। ଯେମନ୍ତ ଅଶେଷ ବିସ୍ତୃତ ଆକାଶ ମଣ୍ଡଳରେ ମନୁଷ୍ୟର ଗଣନା ଭୁଲ ହୋଇଯାଏ, ଯେମନ୍ତ ବ୍ରହ୍ମାଣ୍ଡ ଅତି ବୃହତ ଶୀଘ୍ର ଗତି ଏବଂ ବହୁ ଦୂରତାରେ ଅଛି, ଯାହା ମନୁଷ୍ୟର ଚିନ୍ତାଧାରାକୁ ଆଶ୍ଚର୍ଯ୍ୟ କରିଦିଏ। ଯେମନ୍ତ ଉଚ୍ଚତା, ଗଭୀରତା ଓ ଐଶ୍ୱରିଆ ହେଉଛି ଈଶ୍ୱରଙ୍କ ପ୍ରେମ, ଯାହା ଆମମାନଙ୍କ ଚିନ୍ତାଧାରା ବୁଝିବା ଶକ୍ତିର ବହୁତ ଉଚ୍ଚରେ ରହିଥାଏ। ପ୍ରିୟ ଶ୍ରୋତା, ଯେପରି ଜହନ 21:15 କୁହେ, ହେ ଜହନ ପୁତ୍ର ସିମନ, ତୁମେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଛ? ପ୍ରିୟ ଶ୍ରୋତା, ଯେମନ୍ତ ନୂତନ ନିୟମରେ ଆଗାପ ପ୍ରେମ ବ୍ୟବହୃତ ହୋଇଛି, ଯାହାକି ଅତ୍ୟନ୍ତ 3 ଧାରେ ମନୁଷ୍ୟର ପ୍ରେମଠାରୁ ଅଲଗା ହୋଇ ରହେ। ପ୍ରଥମ, ମନୁଷ୍ୟର ପ୍ରେମ ଫେଲ୍ସ କିମ୍ବା ପ୍ଲାଟୁଙ୍କର ସ୍ୱର୍ଗୀୟ ଏରୋ ସର୍ବଦା ସର୍ବପୂର୍ଣ୍ଣ। ଆମ୍ଭେମାନେ ମନୁଷ୍ୟ ଅପ୍ରିବୃତ୍ତିକରଣ ବ୍ୟକ୍ତି କିମ୍ବା ବସ୍ତୁକୁ ପ୍ରେମ କରି ନ ଥାଉ ଯେ ଆମ୍ଭକୁ ପ୍ରେମ କରେ, ଆମ୍ଭ ପ୍ରେମର ଆଦାନ ପ୍ରଦାନ କରେ, ଆମେ ତାହାକୁ ପ୍ରେମ କରିଥାଉ। ଈଶ୍ୱରଙ୍କ ପ୍ରେମ ହେଉଛି ସର୍ବହୀନ, ଏହା ତାହାଙ୍କ ସ୍ୱଇଚ୍ଛାରେ ଅନବରତ ସ୍ୱାର୍ଥ ନ ନିଷ୍ପାର୍ଥତାରେ ଲୋକ ପାଖକୁ ଆସିଥାଏ। ଦ୍ୱିତୀୟତ୍ୱ, ମନୁଷ୍ୟର ପ୍ରେମ ପରିବର୍ତ୍ତନଶୀଳ, ଏହି ପ୍ରେମ ବିଭିନ୍ନ ରୂପ ନେଇଥାଏ ଓ ଅବିଶ୍ୱାସନୀୟ। ଏହାର ସଠିକ ଉଦାହରଣ ନିମନ୍ତେ ନୂତନ ନିୟମର ଲେଖକମାନେ ବିଭିନ୍ନ ଗ୍ରୀକ୍ ଶବ୍ଦରେ ପ୍ରେମକୁ ଦର୍ଶାଇଛନ୍ତି, ଯେପରି ଜହନ 21:15-17 ଜହନ 3 ଯୀଶୁ ପିତରଙ୍କୁ ପଚାରିଛନ୍ତି କ'ଣ ସେ ତାଙ୍କୁ ପ୍ରେମ କରନ୍ତି, ଏବଂ 3 ପିତର ଉତ୍ତରରେ ରାଜି ହୁଅନ୍ତି। ଆମମାନଙ୍କ ଇଂରାଜୀ କିମ୍ବା ଓଡ଼ିଆ ବାଇବଲରେ ଯୀଶୁଙ୍କର ପ୍ରଶ୍ନ ଓ ପିତରଙ୍କର ଉତ୍ତର ପ୍ରତ୍ୟେକ ସମୟରେ ସମାନ ଅର୍ଥ ପ୍ରକାଶ କରେ, କିନ୍ତୁ ପ୍ରଥମ 2 ପ୍ରଶ୍ନରେ ଯୀଶୁ ଆଗାବେ ପ୍ରେମ, ଯାହା କେବେ ସୁଦ୍ଧା ଅସଫଳ ହୁଏ ନାହିଁ, ତାହା ବ୍ୟବହାର କରିଛନ୍ତି। ପିତର ଫଲ୍ସ ମନୁଷ୍ୟର ପ୍ରେମ କରେ ବୋଲି ଉତ୍ତର ଦେଲେ, କିନ୍ତୁ ଯୀଶୁ ଦ୍ୱିତୀୟ ପ୍ରଶ୍ନରେ ଫଲ୍ସର ବ୍ୟବହାର କଲେ, ଯେମିତି ପିତର ତୁମ୍ଭେ କ'ଣ ଏମନ୍ତ ଅବିଶ୍ୱାସନୀୟ ମନୁଷ୍ୟର ପ୍ରେମ ମୋତେ କରୁଛ କି ବୋଲି ପ୍ରଶ୍ନ କରିଥିଲେ। ଆଶ୍ଚର୍ଯ୍ୟଜନକ ନୁହେଁ ଯେ ପିତର ଦୁଃଖିତ ହେଲେ, ବର୍ତ୍ତମାନ ସେ ପ୍ରକୃତରେ ପରିବର୍ତ୍ତନ ହୋଇ ତାହାଙ୍କ ନିଜଠାରେ ଥିବା ଭରସା ହରାଇ ଦିଅନ୍ତି। ନମ୍ରତାରେ ସେ ଉତ୍ତର ଦିଅନ୍ତି, ପ୍ରଭୁ ତୁମ୍ଭେ ସମସ୍ତ କିଛି ଜାଣ, ତୁମେ ଜାଣ ଯେ ମୁଁ ତୁମକୁ ପ୍ରେମ, ଯାହାକି ଫୁଲ୍ସ ପ୍ରେମ କରେ। ଏହି ପରିବର୍ତ୍ତନୀୟ ଅବିଶ୍ୱାସନୀୟ ଫଲ୍ସ କେବଳ ମନୁଷ୍ୟ ଉତ୍ପନ୍ନ କରିପାରିବ। ଦ୍ୱିତୀୟତ୍ୱ, ମନୁଷ୍ୟ ତାହାର ଶ୍ରେଷ୍ଠ ପ୍ରେମ ସ୍ୱାର୍ଥ ନିମନ୍ତେ କରିଥାଏ। ଜନ୍ମରୁ ଆମେମାନେ ସ୍ୱାର୍ଥପର, ଯେଣୁ ଯାହା ସବୁ ଆମ୍ଭେମାନେ କରୁ ବା ଭାବୁ ସେ ସମସ୍ତ ନିଜ ନିମନ୍ତେ ପ୍ରେମ ଓ ସ୍ୱାର୍ଥରେ ମିଶ୍ରିତ। ଆମ୍ଭେମାନେ ସମସ୍ତେ ପାପରେ ଗଠିତ ହେଲୁ, ଏହାର ଅର୍ଥ ଆମ୍ଭେମାନେ ସର୍ବଦା ସ୍ୱାର୍ଥ ନିମନ୍ତେ କରିଥାଉ। ଯେନୁ ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛି। ଏହିପରି ସାଉଦ ପାଉଲ ରୋମିଓ 3:23 ଆଶା ଭରସାରେ କହୁଅଛନ୍ତି। ପ୍ରିୟ ଶ୍ରୋତା, ଯେପରି ଫିଲିପିଓ 2:8 ଆମେ ପାଉ, ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣଙ୍କୁ ଅନବତ କଲେ। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ପ୍ରେମ ସମ୍ପୂର୍ଣ୍ଣ ବିପରୀତ। ଏହା ହେଉଛି ସ୍ୱାର୍ଥ ତ୍ୟାଗ ଓ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିବା। ସେଥିପାଇଁ ଯୀଶୁଖ୍ରୀଷ୍ଟ ପିତା ପରମେଶ୍ୱରଙ୍କ ସହ ସମକକ୍ଷରେ ନ ରହି ନିଜକୁ ତ୍ୟାଗ କରି ଆଜ୍ଞାଧନ ହୋଇ ବିନମ୍ରତାରେ ଆପଣାକୁ କୃଷରେ ମୃତ୍ୟୁ ପର୍ଯ୍ୟନ୍ତ ସମର୍ପଣ କଲେ। ତାହାଙ୍କ ପାର୍ଥିବୀୟ ଜୀବନରେ ସେ ପିତାଙ୍କ ଆଗାପେ ପ୍ରେମକୁ ପ୍ରକାଶ କଲେ ବା ପ୍ରଦର୍ଶନ କଲେ। ଏହି ପ୍ରେମ ଶିଷ୍ୟଗଣ ଦେଖିବାକୁ ପାଇଲେ, ଆଉ ପିତାଙ୍କୁ ଠାରୁ ଆଗତ ଆଦିତ୍ୟ ପୁତ୍ରଙ୍କ ମହିମା ସଦୃଶ ଆମେମାନେ ତାହାଙ୍କ ମହିମା ଦେଖିଲୁ, ଯାହା ଜହନ 1:14 ପ୍ରକାଶ କରେ। ସେ ଅନ୍ୟମାନଙ୍କ ଭଲ ନିମନ୍ତେ ବଞ୍ଚିଲେ, ସେ ପ୍ରକୃତରେ ଆମମାନଙ୍କ ପାଇଁ ଗରିବ ହେଲେ, ଯେଣୁ ତାହାଙ୍କ ଗରିବ ଦ୍ୱାରା ଆମେମାନେ ଧନୀ ହୋଇପାରୁ। ଦ୍ୱିତୀୟ କରନ୍ତି 8:9 ସାଧୁ ପାଉଲ ଏହିପରି ପ୍ରକାଶ କରନ୍ତି। ପ୍ରିୟ ଶ୍ରୋତା, ଯେତେବେଳେ ଯୀଶୁଖ୍ରୀଷ୍ଟ ସାରା ମାନବ ଜାତି ପାଇଁ ଦ୍ୱିତୀୟ ମୃତ୍ୟୁ କୃଷରେ ମଲେ, ସେତେବେଳେ ମନୁଷ୍ୟଙ୍କର ସର୍ବଶ୍ରେଷ୍ଠ ସ୍ୱାର୍ଥ ତ୍ୟାଗ ପ୍ରେମ ଦେଖିବାକୁ ମିଳିଥିଲା। ଏଭ୍ରି 2:9 ଏହା ଆମେ ପାଉଅଛୁ। ଦ୍ୱିତୀୟ ମୃତ୍ୟୁରେ ପୁଣି ବଞ୍ଚିବାର ଆଶା ରହିନଥାଏ, ସମ୍ପୂର୍ଣ୍ଣ ରୂପେ ଅନନ୍ତ ଜୀବନକୁ ବିଦା କରି ନେବା ସହ ସମାନ। ଏଥିରୁ ଜଣାପଡ଼େ ଯେ ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟଙ୍କ ଆମମାନଙ୍କ ପାଇଁ ଦ୍ୱିତୀୟ ମୃତ୍ୟୁ ଅନୁଭବ କଲେ, ଯେହେତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ମଧ୍ୟ ପ୍ରେମ ମୃତ୍ୟୁ ବରଣ କରେ ବା ଶୟନ ବା ମୃତ୍ୟୁ ବରଣ କରେ, କିନ୍ତୁ ଦ୍ୱିତୀୟ ମୃତ୍ୟୁରୁ ଉଦ୍ଧାର ପାଇବେ। ଏହିପରି ପ୍ରକାଶିତ 20:6 ଜହନ ଆମମାନଙ୍କୁ ପ୍ରକାଶ କରୁଅଛନ୍ତି। କୃଷ ଉପରେ ଯୀଶୁଖ୍ରୀଷ୍ଟ ଆପଣା ଜୀବନ ସମର୍ପଣ କଲେ। ସେହି ତ୍ୟାଗ କେବଳ 3 ଦିନ ପାଇଁ ନୁହେଁ ପ୍ରିୟ ଶ୍ରୋତା, ଯେନୁ ଆମ୍ଭେମାନେ ତାହାଙ୍କ ସ୍ଥାନରେ ଅନନ୍ତ ଜୀବନ ପ୍ରାପ୍ତ କରିବୁ। ସେଥିପାଇଁ ଏହି ସ୍ୱାର୍ଥ ତ୍ୟାଗ ପ୍ରେମ ତାଙ୍କରି ଶିଷ୍ୟମାନଙ୍କ ଜୀବନକୁ ପରିବର୍ତ୍ତନ କରିଥିଲା। ଯୀଶୁଙ୍କ କୃଷରେ ମୃତ୍ୟୁ ପୂର୍ବେ ଶିଷ୍ୟଗଣ ସ୍ୱାର୍ଥ ଆଗ୍ରହୀ ଥିଲେ। ପଢ଼ନ୍ତୁ 22:24। କୃଷରେ ମୃତ୍ୟୁ ପରେ ସେମାନେ ନିଜ ନିଜକୁ ଅନ୍ୟମାନଙ୍କ ନିମନ୍ତେ ସମର୍ପଣ କରି ଯୀଶୁଙ୍କର ଅନୁକରଣ କଲେ। ପ୍ରିୟସତା, ମାନବୀୟ ପ୍ରେମ ଚୁକ୍ତିପୂର୍ଣ୍ଣ, ଈଶ୍ୱରଙ୍କ ପ୍ରେମ ଚୁକ୍ତିହୀନ। ଆମମାନଙ୍କ ମାନବୀୟ ପ୍ରେମ ପରିବର୍ତ୍ତନଶୀଳ, ଈଶ୍ୱରଙ୍କ ପ୍ରେମ ଅପରିବର୍ତ୍ତନୀୟ। ମାନବୀୟ ପ୍ରେମ ସ୍ୱାର୍ଥପୂର୍ଣ୍ଣ, ଈଶ୍ୱରଙ୍କ ପ୍ରେମ ସ୍ୱାର୍ଥ ତ୍ୟାଗ ପ୍ରେମ। ଯେଉଁ ପର୍ଯ୍ୟନ୍ତ ଆମେମାନେ ଏହି 3 ସ୍ତର ଗୁଣ ଯେଥିରେ ଈଶ୍ୱରଙ୍କ ଆଗାବେ ପ୍ରେମ ସ୍ଥାପିତ ହୃଦୟଙ୍ଗ କରିପାରିବା ନାହିଁ, ସେ ପର୍ଯ୍ୟନ୍ତ ସୁସମାଚାର ଚୁକ୍ତିହୀନ ହୋଇପାରିବ ନାହିଁ। ଏବଂ ଯେଉଁ ପର୍ଯ୍ୟନ୍ତ ଆମ୍ଭେମାନେ ତାହାଙ୍କର ଆଗାପେ ପ୍ରେମରେ ଗଣ୍ଠି ନ ହୋଇଛେ, ଆମେମାନେ ଭ୍ରାନ୍ତି ଛାଡ଼ି ନିଃସ୍ୱାର୍ଥପରତାରେ ତାଙ୍କର ସେବା କରିପାରିବୁ ନାହିଁ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ବିଶ୍ୱାସ କରିବା, ତାହାଙ୍କ ଆଗାପେ ପ୍ରେମକୁ ଗ୍ରହଣ କରିବା, ଯେପରି ସେ ସ୍ୱାର୍ଥ ତ୍ୟାଗ ପ୍ରେମ ଆମମାନଙ୍କ ପାଇଁ କଲେ। ଆଉ ଆମ ପ୍ରେମ ହେଉଛି ସ୍ୱାର୍ଥ ପ୍ରେମ। ପ୍ରିୟସତା, ସେହି ସ୍ୱାର୍ଥହୀନ ପ୍ରେମ ଠୁ ସେହି ସ୍ୱାର୍ଥ ତ୍ୟାଗ ପ୍ରେମ ପିତାକୁ ପ୍ରେମ କରିବା ହେଉଛି ଉତ୍ତମ କାର୍ଯ୍ୟ, ଯେହେତୁ ତାଙ୍କଠାରେ ହିଁ ଜୀବନ ଆମେ ପ୍ରାପ୍ତ କରିପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ମାନଙ୍କୁ ଶୁଣେଇଲ, ସେହି ବାକ୍ୟ ଅନୁସାରେ ଯିବା ପାଇଁ, ଚାଲିବା ପାଇଁ, ସେହି ବାକ୍ୟ ଅନୁସାରେ ତୁମ ସେହି ଆଗାବେ ପ୍ରେମକୁ ଗ୍ରହଣ କରିବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନ କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ସଙ୍କଟରେ ଡାକ ପକାଏ ମୁଁ, ନିବାରିଛ ପ୍ରଭୁ ଦୁଃଖ କ୍ଲେଶ ମୋର, ଯେବେ ଦୁର୍ଦ୍ଦଶାରେ ଆଶା ଖୋଜିଛି ମୁଁ, ଆବରିଛ ପ୍ରଭୁ ପକ୍ଷରେ ତୁମର, ଲୁଚାଇବ ଯେବେ ବିମୁଖ ତୁମର, ଦିନ ଦୁଃଖୀ ମୁଁ ଯେ ହୋଇବି କାହାର, ହେ ଈଶ୍ୱର ପରମେଶ୍ୱର କରୁଣା କର, କରୁଣା କର, ହେ ଈଶ୍ୱର। ବତାସରେ ତୁମେ ସାଥୀ ମୋର, କାଳର କରାଳ କି କରିବ ମୋର, ତୁମ ବାହୁ ବଳ ମୋର ରକ୍ଷା ପ୍ରାଚୀର, आशा बंधी चले निरंतर जड़े जेबे तुम्हें दया रुध कर दिन दुखी मुझे कोई भी कहार हे ईश्वर परमेश्वर करुणा कर करुणा कर तुम बिहुने किय अछि मोर करुणा कर करुणा कर हे ईश्वर परमेश्वर करुणा कर करुणा कर तुम बिहुने किय अछि मोर करुणा कर करुणा कर हे ईश्वर
आपंकर मतामत जणाइबा पई आमर एही ठिकणा रे जोगाजोग करंतु। आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोसी आंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori एवं www.adventistmediacenterindia.org। प्रिय श्रोता, आम आशा करुछु जे आमर कार्यक्रम आपण मानंकु पसंद लागुथिबो। आपणकर मतामत जणाइबा पई आमर एही ठिकणारे जोगाजोग करंतु। आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोसी आंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori एवं www.adventistmediacenterindia.org। एडवेंटिस्ट मीडिया सेंटर इंडिया रो स्पेलिंग हेउची ADVENTISTMEDIACENTRE INDIA। अथवा डाउनलोड करंतु आमर मोबाइल आप। आपणकर मोबाइल प्ले स्टोर को जानतु आउ टाइप करंतु द वॉइस ऑफ होप आउ डाउनलोड करंतु। ईश्वर आपणकु आशीर्वाद करंतु। धन्यवाद।